ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସ୍ମିତା। ଆପଣମାନଙ୍କୁ ଇନ୍ଦ୍ରଧନୁଷର ପ୍ରଥମ ଏପିସୋଡ଼କୁ ସ୍ୱାଗତ କରୁଛି। ମୁଁ ଏହି ଏପିସୋଡ଼ରେ ଆପଣଙ୍କ ସହିତ ସେୟାର କରିବି କିଛି ଅଜଣା ଅଶୁଣା କଥା। ନମ୍ବର ୱାନ୍, ଶରୀରରେ ଲୁଣ ମାତ୍ରା ଅଧିକ ହେବା ଦ୍ୱାରା ମୃତ୍ୟୁ ହୋଇପାରେ। ଏକ ଅଧ୍ୟୟନ ଅନୁସାରେ ଯଦି 100 kg ଓଜନର ବ୍ୟକ୍ତି 100 g ଲୁଣ ଖାଏ ତାହେଲେ ତାହାର ମୃତ୍ୟୁ ହୋଇପାରେ। ନମ୍ବର ଟୁ, ଆପଣ ଜାଣିଛନ୍ତି କି ମହୁମାଛିର 2 ପେଟ ଥାଏ, ଗୋଟିଏ ଖାଦ୍ୟ ଖାଇବା ପାଇଁ, ଅନ୍ୟଟି ଫୁଲରୁ ରସ ସଂଗ୍ରହ କରିବା ପାଇଁ। ନମ୍ବର ଥ୍ରୀ, ଗରନାଇ ନାମକ ମାଛ ପାଣିରେ ପହଁରିପାରେ, ମାଟିରେ ଚାଲିପାରେ ଏବଂ ପବନରେ ମଧ୍ୟ ଉଡ଼ିପାରେ। କ'ଣ ଆଶ୍ଚର୍ଯ୍ୟ ହେଲେ ନା? ନମ୍ବର ଫୋର୍, ଫିନଲାଣ୍ଡରେ 7 ପରେ ପିଲା ସ୍କୁଲ ଯିବା ଆରମ୍ଭ କରିଥାଏ ଓ ଫିନଲାଣ୍ଡରେ ଗାଡ଼ିର ଲାଇଟ 24 ଅନ୍ ରଖିବାକୁ ପଡ଼ିଥାଏ। ନମ୍ବର ଫାଇଭ, ଦୁନିଆରେ ଏମିତି 3 ଦେଶ ଅଛି ଯେଉଁଠୁ ୟୁଟ୍ୟୁବକୁ ନିଷେଧ କରାଯାଇଛି। ସେହି 3 ଦେଶ ହେଉଛି ଚୀନ, ଇରାନ ଏବଂ ଉତ୍ତର କୋରିଆ। ନମ୍ବର ସିକ୍ସ, ବିଲ୍ ଗେଟ୍ସଙ୍କ ନାଁ ତ ସମସ୍ତେ ଶୁଣିଥିବେ। ସେ ମାଇକ୍ରୋସଫ୍ଟ କର୍ପୋରେସନର, ଯେଉଁଟାକି ଗୋଟିଏ ସଫ୍ଟୱେର୍ କମ୍ପାନୀ, ତାହାର କୋ ଫାଉଣ୍ଡର। ସେ 13 ବୟସରୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ତିଆରି କରିବା ଆରମ୍ଭ କରିଥିଲେ ଓ ସେ ତାଙ୍କର ପ୍ରଥମ ପ୍ରୋଗ୍ରାମ ମାତ୍ର 17 ବୟସରେ ବିକ୍ରି କରିଥିଲେ। ନମ୍ବର ସେଭେନ୍, ଗ୍ରାଫିନ୍ ଦୁନିଆର ସବୁଠୁ ଶକ୍ତିଶାଳୀ ବସ୍ତୁ। ଏହା କାଗଜରୁ 10 ଗୁଣ ପତଳା କିନ୍ତୁ ଷ୍ଟିଲ୍ରୁ 200 ଗୁଣ ଅଧିକ ମଜବୁତ। ହଉ, ଆଜି ପାଇଁ ଏତିକି, ରହୁଛି। ନମସ୍କାର। ବାଏ ବାଏ। ଟେକ୍ କେୟାର।